ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତିଆଞ୍ଜିନ୍ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ମଞ୍ଚ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଚୀନ ରାଷ୍ଟ୍ରପତି। ଚୀନ ସହିତ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ। ଏସ୍ସିଓ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ସଫଳ ଆଲୋଚନା। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଆତ୍ମନିର୍ଭର ଭାରତ ପଥରେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ସହିତ ଅଗ୍ରସର ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଏବଂ ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ 3-2 ଗୋଲ୍ରେ ପରାସ୍ତ କଲା ଜାପାନକୁ। ଚୀନର ତିଆଞ୍ଜିନ୍ଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ମଞ୍ଚ ନିକଟରେ ସ୍ୱାଗତ କରିଛନ୍ତି। ଏହି ଶିଖର ସମ୍ମିଳନୀର ମଞ୍ଚରେ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦ ଏକତ୍ରିତ ହୋଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରପତି ଶ୍ରୀ ଜିନ୍ପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ପାରସ୍କରିକ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତା ଆଧାରରେ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତ ପ୍ରତିବଦ୍ଧ। ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥିବା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି
हमारे सहयोग से दोनों देशों के 2.8 बिलियन लोगों के हित जुड़े थे। इससे पूरी मानवता के कल्याण का मार्ग भी प्रशस्त होगा।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ନେତାମାନଙ୍କ ସହ ତାଙ୍କର ଆଲୋଚନା ଫଳପ୍ରଦ ହୋଇଛି। ତିଆଞ୍ଜିନ୍ଠାରେ ମିଆଁମାରର ସୁରକ୍ଷା ଓ ଶାନ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଶ୍ରୀ ମୋଦି ପଡ଼ୋଶୀ ପ୍ରଥମ, ଆକ୍ଟ ଇଷ୍ଟ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ନୀତିରେ ଭାରତ ମିଆଁମାର ସମ୍ପର୍କ ଏକ ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି। ଏହି ଅବସରରେ ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବା ସହିତ ପ୍ରତିରକ୍ଷା, ସୁରକ୍ଷା, ସୀମା ପରିଚାଳନା ଏବଂ ସୀମା ବାଣିଜ୍ୟ ପ୍ରସଙ୍ଗକୁ ଅଧିକ ବିକଶିତ କରିବା ତଥା ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ସମ୍ପ୍ରସାରିତ କରିବା ଉପରେ ଆଲୋଚନା କରିଛନ୍ତି। କାଜାକସ୍ତାନ ରାଷ୍ଟ୍ରପତି କାସିମ୍ ଜୋମାଟ୍ କେ ତୋକାଏଙ୍କ ସହିତ ଶକ୍ତି, ସୁରକ୍ଷା, ସ୍ୱାସ୍ଥ୍ୟ, ଔଷଧ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗ ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କରିଛନ୍ତି। ଏହାଛଡ଼ା ତାଜାକସ୍ତାନ ରାଷ୍ଟ୍ରପତି ଇମୋମାଲି ରେହମାନଙ୍କ ସହିତ ଆଲୋଚନା ଉପରେ ନିଜର ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହିତ ଆଲୋଚନା କାଳରେ ଦୁଇ ଦେଶର ବିକାଶମୂଳକ ସହଯୋଗରେ ଉଭୟ ଦେଶବାସୀ ଉପକୃତ ହେବେ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାଛଡ଼ା ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସହିତ ସାକ୍ଷାତ ସମୟରେ ଶ୍ରୀ ମୋଦି ଦୁଇ ଦେଶର ସମ୍ପର୍କକୁ ଅତ୍ୟନ୍ତ ସ୍ୱତନ୍ତ୍ର ଓ ସୁଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଏକ ଚାରିଦିନିଆ ସରକାରୀ ଗସ୍ତରେ ଯାଇ ଆଜି ସକାଳେ ଚୀନରେ ପହଞ୍ଚିଛନ୍ତି। ଏଥିସହିତ ଶ୍ରୀ ପୁତିନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣର 80ତମ ବାର୍ଷିକୀ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଯୋଗଦେବେ। ଏହାଛଡ଼ା ଏହି ସମ୍ମିଳନୀ ଅବସରରେ ଶ୍ରୀ ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ପୃଥକ୍ ପୃଥକ୍ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଶ୍ରୀ ପୁତିନ କହିଛନ୍ତି ବ୍ରିକ୍ସ ରାଷ୍ଟ୍ରସମୂହ ବିପକ୍ଷରେ ହୋଇଥିବା ପକ୍ଷପାତି ଭିତ୍ତିକ କଟକଣାକୁ ଉଭୟ ରୁଷ ଓ ଚୀନ ଦୃଢ଼ ବିରୋଧ କରନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମାଜିକ ଅର୍ଥନୈତିକ ବିକାଶକୁ ବାଧାପ୍ରାପ୍ତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ବାସନ୍ଦକୁ ଉଭୟ ଦେଶ ନିନ୍ଦା କରିଛନ୍ତି। ମୌଳିକ ଢାଞ୍ଚାଗତ ପ୍ରକଳ୍ପ ଲାଗି ଅତିରିକ୍ତ ସମ୍ବଳ ଯୋଗାଡ଼ କରିବା ଏବଂ ବିଶ୍ୱ ଆହ୍ୱାନଗୁଡ଼ିକର ସଫଳ ମୁକାବିଲା କରିବାରେ ବ୍ରିକ୍ସ ରାଷ୍ଟ୍ରସମୂହର କ୍ଷମତାକୁ ସଶକ୍ତ କରିବା ଦିଗରେ ଦୁଇ ଦେଶ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ପୁତିନ ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଆତ୍ମନିର୍ଭର ଭାରତ ପଥରେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ସହିତ ଅଗ୍ରସର ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ପାର୍ବଣ ଋତୁରେ ସ୍ୱଦେଶୀ ମନୋଭାବ ସହିତ ନିଜ ଦେଶରେ ପ୍ରସ୍ତୁତ ଉତ୍ପାଦକୁ ବ୍ୟବହାର କରିପାରିଲେ ହିଁ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁପିଏସ୍ସି ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ମେରିଟ୍ ତାଲିକାରେ ସ୍ଥାନ ପାଇ ନ ଥିବା ଛାତ୍ରଛାତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତିଭା ସେତୁର ସୁବିଧା ନେଇପାରିବେ। ଏହା ଜରିଆରେ ଶତାଧିକ ପ୍ରାର୍ଥୀ ଉପକୃତ ହୋଇପାରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ଇସ୍ ପୋର୍ଟାଲ ପର 10,000 ସେ ଜ୍ୟାଦା ଏସେ ହୋନହାର ୟୁବାଓଁ କା ଡେଟା ବ୍ୟାଙ୍କ ମୌଜୁଦ ହେ। କୋଇ ସିଭିଲ ସର୍ଭିସ କି ତୟାରି କର ରହା ଥା, କୋଇ ଇଞ୍ଜିନିୟରିଂ ସର୍ଭିସ ମେ ଜାନା ଚାହତା ଥା, କୋଇ ମେଡିକାଲ ସର୍ଭିସେଜ କେ ହର ପଡ଼ାଓ କୋ ପାର କର ଚୁକା ଥା, ଲେକିନ ଫାଇନାଲ ମେ ଉସକା ସିଲେକ୍ସନ ନହିଁ ହୁଆ। ଏସେ ସଭି ଉମେଦବାରୋଁ କି ଜାନକାରୀ ଅବ ପ୍ରତିଭା ସେତୁ ପୋର୍ଟାଲ ପର ଉପଲବ୍ଧ କରାଇ ଯା ରହି ହେ। ଇସ୍ ପୋର୍ଟାଲ ସେ ପ୍ରାଇଭେଟ କମ୍ପାନିଓଁ ଇନ ହୋନହାର ଷ୍ଟୁଡେଣ୍ଟସ କି ଜାନକାରୀ ଲେକର ଉନ୍ହେ ଅପନେ ୟହାଁ ନିଯୁକ୍ତି ଦେ ସକତି ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସରେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ ଅବସରରେ ଅପରେସନ୍ ପୋଲୋର ଅଂଶଗ୍ରହଣ କରିଥିବା ବୀରମାନଙ୍କର ସାହସିକତାକୁ ଆମେ ସ୍ମରଣ କରିବୁ। 1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ପାଇବା ସମୟରେ ହାଇଦ୍ରାବାଦରେ ଏକ ଭିନ୍ନ ପରିସ୍ଥିତି ଥିଲା। ନିଜାମ ଓ ରାଜାକାରଙ୍କ ଅତ୍ୟାଚାର ଏଭଳି ଥିଲା ଯେ ତ୍ରିରଙ୍ଗା ଉତ୍ତୋଳନ କରିବା କିମ୍ବା ବନ୍ଦେ ମାତରମ୍ ସ୍ଲୋଗାନ ଉଚ୍ଚାରଣ ଲାଗି ମଧ୍ୟ ଲୋକଙ୍କୁ ହତ୍ୟା କରାଯାଉଥିଲା। ଶେଷରେ ସର୍ଦ୍ଦାର ପଟେଲ ଏହି ମାମଲାକୁ ନିଜ ହାତକୁ ନେଇ ଅପରେସନ୍ ପୋଲୋ ମାଧ୍ୟମରେ ସଶସ୍ତ ବାହିନୀ ଦ୍ୱାରା ନିଜାମଙ୍କ ଏକଛତ୍ରବାଦୀ ଶାସନରୁ ହାଇଦ୍ରାବାଦକୁ ମୁକ୍ତ କରି ଭାରତର ଏକ ଅଂଶ ଭାବେ ଯୋଡ଼ିବାରେ ସଫଳ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନିଜାମ ଓ ରାଜାକାରୋ କେ ଅତ୍ୟାଚାର ଦିନ ବଦିନ ବଢ଼ତେ ଯା ରହେ ଥେ। ଉସ ସମୟ ବାବା ସାହେବ ଆମ୍ବେଦକର ନେ ଭି ଚେତାବନୀ ଦି ଥି କି ୟେ ସମସ୍ୟା ବହୁତ ବଡ଼ି ବନତି ଯା ରହି ହେ। ଆଖିରକର ସର୍ଦ୍ଦାର ପଟେଲ ନେ ମାମଲେ କୋ ଅପନେ ହାଥ ମେ ଲିଆ। ଉନ୍ହୋନେ ସରକାର କୋ ଅପରେସନ ପୋଲୋ ଶୁରୁ କରନେ କେ ଲିଏ ତୟାର କିୟା। ରେକର୍ଡ ସମୟ ମେ ହମାରି ସେନାଓଁ ନେ ହାଇଦ୍ରାବାଦ କୋ ନିଜାମ କି ତାନାଶାହୀ ସେ ଆଜାଦ କରାୟା ଅର ଉସେ ଭାରତ କା ହିସ୍ସା ବନାୟା।
ଫିଟ୍ ଇଣ୍ଡିଆ ସଣ୍ଡେସନ୍ ସାଇକଲର ସ୍ୱତନ୍ତ୍ର ଜାତୀୟ କ୍ରୀଡ଼ା ଦିବସ ସଂସ୍କରଣ ଅବସରରେ ଆଜି ନୂଆଦିଲ୍ଲୀରେ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏକ ସାଇକେଲ ରାଲିରେ ଅଂଶଗ୍ରହଣ କରିଛନ୍ତି। ସେ କହିଛନ୍ତି, ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବ୍ୟାପୀ ଏକ ତିନିଦିନିଆ ସ୍ୱତନ୍ତ୍ର ଫିଟ୍ ଇଣ୍ଡିଆ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଆଜି ମଧ୍ୟ ଦେଶବ୍ୟାପୀ 10,000ରୁ ଉର୍ଦ୍ଧ୍ୱ ସ୍ଥାନରେ ଏହି ସାଇକେଲ ଶୋଭାଯାତ୍ରା ଆୟୋଜିତ ହେଉଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
समग्र देश में 10,000 से अधिक स्थानों पर देश के युवा संडे ऑन साइकिल के माध्यम से रोड पर निकले। जब आप साइकिलिंग करते हैं तब आप धरती से जुड़ते हैं, जब आप साइकिलिंग करते हैं तब आप स्वदेशी अपनाते हैं, जब आप साइकिलिंग करते हैं तो ना चाहिए पेट्रोल ना चाहिए डीजल, जब आप साइकिलिंग करते हैं तो स्वदेशी का मंत्र साकार होता है, आत्मनिर्भर की आवाज गूंजती है।
ଏହି ଅବସରରେ ଆଜି ମୁମ୍ବାଇଠାରେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖାଡ୍ସେ ଏବଂ ଚଳଚ୍ଚିତ୍ର ଅଭିନେତା ଜ୍ୟାକି ଶ୍ରଫ୍ ଫିଟ୍ ଇଣ୍ଡିଆ ସାଇକଲ୍ସ ଅନ୍ ସଣ୍ଡେ ର୍ୟାଲିର ଶୁଭାରମ୍ଭ କରିଛନ୍ତି। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଗାନ୍ଧୀନଗର ଓ ଅହମ୍ମଦାବାଦକୁ ସରକାରୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶ୍ରୀ ଶାହା ଗୋଟା ଓ ଚାନ୍ଦଲୋଡ଼ିଆଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପୁନଃ ବିକଶିତ ସର୍ଦ୍ଦାରବାଗର ଉଦ୍ଘାଟନ କରିଛନ୍ତି। ଏତଦ୍ବ୍ୟତୀତ ସେ ଅନେକଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ କାଶ୍ମୀରରେ ସମ୍ପ୍ରତି ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଜାମ୍ମୁଠାରେ ସମୀକ୍ଷା କରିବେ। ଶ୍ରୀ ଶାହା କଟ୍ରାଠାରେ ବୈଷ୍ଣୋଦେବୀ ତୀର୍ଥଯାତ୍ରା ପଥରେ ହୋଇଥିବା ଭୂସ୍ଖଳନ ଜନିତ କ୍ଷୟକ୍ଷତିର ସମୀକ୍ଷା କରିବେ। ଆମ ସମ୍ଭାଦଦାତା ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଜାମ୍ମୁର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିବା ସହିତ ପ୍ରଭାବିତ ପରିବାରଗୁଡ଼ିକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ପରେ ଜାମ୍ମୁସ୍ଥିତ ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ସମୀକ୍ଷା କରିବେ। ବିହାରର ରାଜଗିରିଠାରେ ଚାଲିଥିବା ଏସିଆକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟ କ୍ରମାଗତ ବିଜୟ ହାସଲ କରିଛି। ଆଜି ଅପରାହ୍ନରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ ଜାପାନକୁ 3-2 ପରାସ୍ତ କରିଛି। ଆସନ୍ତାକାଲି ସନ୍ଧ୍ୟା 7:30 ରାଜଗିରି ଆନ୍ତର୍ଜାତିକ କ୍ରୀଡ଼ା ଷ୍ଟାଡିୟମ୍ଠାରେ ଭାରତ କାଜାକସ୍ତାନ ମଧ୍ୟରେ ମୁକାବିଲା ହେବ। ପୂର୍ବରୁ ଆଜି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଚୀନ୍ କାଜାକସ୍ତାନ ବିପକ୍ଷରେ 13-1 ବିଜୟୀ ହୋଇଛି। ତିଆନଜିନ୍ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ମଞ୍ଚ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଚୀନ୍ ରାଷ୍ଟ୍ରପତି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଆତ୍ମନିର୍ଭର ଭାରତ ପଥରେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ସହିତ ଅଗ୍ରସର ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଏବଂ ଏସିଆକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ 3-2 ପରାସ୍ତ କଲା ଜାପାନକୁ।